आवेदितार्थाय मह्यं स भगवान् परः आददिश अरविन्दाख्य आत्मनः परमां स्थितिम् इति आवेदित आर्थाय मह्यं स भगवान् परः आदिदेश आदिदेशारविन्दाख्य आत्मन परमानुस्थिति शब्दम इति आवेदित मो द्वारा एपरी प्रार्थना करू हृदय मोर हृदय अंतस्थल मह्यम मोते स से भगवान 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 पर परम परम आदिदेश उपदेश देवे अरविंदाख्य पद्मलोचन आत्मन तांकर परमा किंवा तांकर परमान दिव्य वा प्राकृत स्थितिम स्थिति वा अवस्थान श्रोकरण वन एपरी भाव में मोर हृदयगत अभिप्राय निवेदन करिवारु से परम पुरुष पद्मपराश लोचन भगवान श्रीकृष्ण स्वीय परम गुहतम गुह तत्व मत उपदेश देवे भगवती ये श्लोक व्यवहूत परमान स्थिति शब्द बड़ा अर्थपूर्ण अटे भगवान जो ब्रह्मा को चतुश्री भागवत द्वितीय स्कंद नवम अध्याय तीस तेतीस कहले से ब्रह्मा को दिव्य स्थिति कथा कही अंतरंग प्रिय भक्त मान सहित जो प्रेममय संबंध ताकि दिव्य स्थिति संबंधी अटे ये प्रेममय संबंध में संबंध कथा द्वारका और वृंदावन प्रदर्शित हो जितने भगवान दिव्य स्थिति कथा कहले से केवल उद्धव प्रति उद्दिष्ट से केवल उद्धव को कही जदिओ महामुनि मैत्रेय से उपस्थित थे तथापि उद्धव मयम शब्द व्यवहार करज प्रति बोली कहते जो मान भक्ति ज्ञान मिश्रा किंवा कर्म मिश्रा अटे से केवल भगवान दिव्य स्थिति कथा बुझीपारे ना जो भक्त मान भक्ति ज्ञान मिश्रा ବା କର୍ମ ମିଶ୍ରା ବା ଯୋଗ ସିଦ୍ଧି ଉପରେ ପର୍ଯ୍ୟବେସିତ ସେମାନଙ୍କ ନିକଟରେ ଭଗବାନଙ୍କର ପ୍ରେମମୟ ଲୀଳା କାହାଣୀ ପ୍ରାୟ ପ୍ରକାଶ କରାଯାଏ ନାହିଁ ଭଗବାନଙ୍କର ଏ ପ୍ରକାର ଲୀଳା ଅଚିନ୍ତ୍ୟ ଲୀଳା ଅଟେ ଏହା କେବଳ ଶୁଦ୍ଧ ଭକ୍ତମାନଙ୍କ ନିକଟରେ ପରିସ୍ଫୁଟ ହୁଏ କୃଷ୍ଣ ଆଜ୍ଞା ଆମେ ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ ଶ୍ଳୋକ ଉଣେଇଶ ଉପରେ କିଛି କଥା କହିବା ତେଣୁ ଇଏ ବିଦ୍ରୋହ ବିଦ୍ରୋହ ସମ୍ବାଦ ଚାଲିଛି ତେଣୁ ବିଦ୍ରୋହ ଯେତେବେଳେ ବିଭିନ୍ନ ପ୍ରଶ୍ନ ପଚାରିଲେ ଭଗବାନଙ୍କ ସମ୍ବନ୍ଧୀୟ ଯଦୁବଂଶ ବା ଅନ୍ୟ ତାଙ୍କର ନିଜ ବଂଶମାନଙ୍କ ବିଷୟରେ ପଚାରିଥିଲେ ପାଣ୍ଡବ କୌରବମାନଙ୍କ ବିଷୟରେ ପଚାରିଥିଲେ ଉଦ୍ଧବ ସଂକ୍ଷିପ୍ତ ଭାବରେ ଅନୁମାନ କରି ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି ତେଣୁ ଗତ ତୃତୀୟ ଅଧ୍ୟାୟରେ ଭଗବାନଙ୍କର ବୃନ୍ଦାବନ ଲୀଳା ସବୁ ବର୍ଣ୍ଣନା କରାଗଲା ଏହି ଚତୁର୍ଥ ଅଧ୍ୟାୟରେ ବୃନ୍ଦାବନ ବାହାରେ ଭଗବାନ କିଭଳି ଭାବରେ ମଥୁରାରେ ଲୀଳା କରିଥିଲେ ଏବଂ ଦ୍ୱାରକା ଲୀଳା କରିଥିଲେ ଏସବୁ ବର୍ଣ୍ଣନା କରାଯାଉଛି ତେଣୁ ଏହିଭଳି ଭାବରେ ସମସ୍ତ ଯଦୁବଂଶୀ ଏବଂ ଅନ୍ୟାନ୍ୟ ଯେତେ ତାଙ୍କର ସମ୍ପର୍କୀୟ ବଂଶମାନ ଅଛନ୍ତି ସେମାନେ ସବୁ ତାଙ୍କ ଭିତରେ ଯୁଦ୍ଧ କରି ବିନାଶ ହେଲା ପରେ ପ୍ରଭାସ କ୍ଷେତ୍ରରେ ତେଣୁ ଭଗବାନ ନିଶ୍ଚିତ ଭାବରେ ଗୋଟିଏ ଅଶ୍ୱତ୍ଥ ବୃକ୍ଷମୂଳକୁ ଆହୁରି ବସିଛନ୍ତି ଏବଂ ଉଦ୍ଧବ ମୈତ୍ର ଦୁଇଜଣ ଯାକ ସେଠି ବସିଛନ୍ତି ତେଣୁ ଉଦ୍ଧବ ଭଗବାନଙ୍କୁ ବହୁତ ପ୍ରାର୍ଥନା କଲେ ପ୍ରଭୁ ଆପଣଙ୍କର ଯେଉଁ ପରମ ସ୍ଥିତି ରହିଛି ଆପଣ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ ବ୍ରହ୍ମାଙ୍କୁ ସେସବୁ ବିଷୟରେ ଆମକୁ ଜ୍ଞାନ ପ୍ରଦାନ କରନ୍ତୁ ଏହିଭଳି ଭାବରେ ଯେତେବେଳେ ଏସବୁ ଲେଖାଯାଉଛି ଇତି ଆବେଦିତ ହାର୍ଦ୍ଧାୟ ଜଣେ ଯେତେବେଳେ ଅନ୍ତରର ସହିତ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ନ ଚାହିଁବ ତାହେଲେ ସେ ଜାଣିପାରିବେ ନାହିଁ। ଖାଲି ବାହାରକୁ ଦେଖିବା ପାଇଁ ଆମେ ଭଗବାନ କଥା ଶୁଣୁଛୁ ବା ଏସବୁ ଜିନିଷ ଭିତରେ କିଛି ଆଗ୍ରହ ନାହିଁ ତାହେଲେ ସେ ଭଗବାନ କଥା ପଶିପାରିବ ନାହିଁ। ଭଗବାନ କଥା ଭିତରକୁ କିଭଳି ପଶିବ, ଯେଉଁମାନେ ସିନ୍ସିୟରଲି ଯେଉଁମାନେ ବହୁତ ଗମ୍ଭୀର ଭାବରେ ଆଗ୍ରହୀ ଥିବେ ଭଗବାନ କଥା ଜାଣିବା ପାଇଁ ଶୁଣିବା ପାଇଁ, ସେମାନେ ପ୍ରକୃତରେ ଏହି ଭଗବାନଙ୍କ କଥାକୁ ବୁଝିପାରିବେ। ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଏଇ ଗୋକର୍ଣ୍ଣ ଉପାଖ୍ୟାନ ରହିଛି, ଗୋକର୍ଣ୍ଣ ଯିଏକି ଥିଲେ ଜଣେ ବ୍ରାହ୍ମଣ ଥିଲେ, ତାଙ୍କ ନାଁ ହେଉଛି ଆତ୍ମଦେବ। ସେ ତାଙ୍କର ଜଣେ ପୁତ୍ର ହେଉନଥିଲେ, ଇଏ ଭାଗବତ ମହାତ୍ମାରେ ଆସୁଛନ୍ତି, ତାଙ୍କର ଜଣେ ପୁତ୍ର ହେଉନଥିଲେ, ତେଣୁ ସେ ଥରେ ଯାଇଥିଲେ ଜଙ୍ଗଲକୁ ଚାଲିଗଲେ ଆତ୍ମହତ୍ୟା କରିବା ପାଇଁ। ତେଣୁ ଯେତେବେଳେ ସେହି ସମୟରେ ଆତ୍ମହତ୍ୟା କରିବା ପାଇଁ ଚାହୁଁଛନ୍ତି, ସେହି ସମୟରେ ଜଣେ ଋଷି ମୁନି ଜଣେ ଆସି ପହଞ୍ଚିଲେ, ତେଣୁ ସେ ଯେତେବେଳେ ଜାଣିଲେ ଏହିଭଳି ଭାବରେ ସେ ଆତ୍ମହତ୍ୟା କରିବା ପାଇଁ ବସିଛନ୍ତି, ତେଣୁ ସେ ତାଙ୍କୁ ଗୋଟେ ଚାରୁ ଦେଲେ, ଗୋଟେ ଫଳ ଦେଲେ, କହିଲେ ତୁମେ ଏହି ଫଳକୁ ତୁମର ପତ୍ନୀକୁ ଦେଲେ ସେ ପୁତ୍ରବତୀ ହେବେ। କିନ୍ତୁ ସେ ଫଳଟିକୁ ନେଇକି ଆଣି ଯେତେବେଳେ ତାଙ୍କ ପତ୍ନୀ ଧୁନ୍ଦୁଲିକୁ ଦେଲେ, ଧୁନ୍ଦୁଲି ସେ ଫଳଟିକୁ ଖାଇବା ପାଇଁ ଇଚ୍ଛା କଲେ ନାହିଁ। କାହିଁକି ନା, ଯଦି ତାଙ୍କର ଗର୍ଭଜାତ ହେବ ତାହେଲେ ଗର୍ଭରେ ସନ୍ତାନ ରହିଲେ ସେ ବହୁତ ପ୍ରକାର ଅସୁବିଧା, ବହୁତ କଷ୍ଟ ରହିଛି। ଏବଂ ସୁଖଦେବଙ୍କ ଭଳି ଯଦି ଜଣେ କି ପୁତ୍ର ଯଦି ଆସିଗଲା, ତାହେଲେ ସେ ଗର୍ଭରୁ ଆସିଲେ ନାହିଁ, 15-16 ବର୍ଷ କାଳ ରହିଗଲେ ତାଙ୍କ ମାଆଙ୍କ ଗର୍ଭରେ। ଏବଂ ଯଦି ତାଙ୍କ ଗ୍ରାମକୁ ଯଦି ଚୋର ଆସିବେ ତାହେଲେ ସେ ମଧ୍ୟ ଧାଇଁକି ପଳିଯାଇପାରିବେ ନାହିଁ। ଏହିଭଳି ଭାବରେ ଚିନ୍ତା କରି କରି ସେ ଫଳକୁ ଖାଉନଥିଲେ। କିନ୍ତୁ ତାଙ୍କର ଭଉଣୀ ଜଣେ ଥିଲେ, ଯିଏକି ଗର୍ଭବତୀ ଥିଲେ, ସେ ଏକଥା ଯେତେବେଳେ ଜାଣିଲେ, ସେ କହିଲେ ଠିକ୍ ଅଛି, ତୁମେ ସେ ଫଳଟାକୁ ତୁମର ଗାଈକୁ ଦେଇଦିଅ ଏବଂ ତୁମେ କହିବ ମୁଁ ଫଳଟି ଖାଇଦେଲି, ଆଉ ମୋର ଯେଉଁ ସନ୍ତାନ ହେବ ସେ ସନ୍ତାନ କରି ନେବ, ଆଉ ମୋତେ କିଛି ପଇସା ଦେଇଦେବ, ଧନ କିଛି ଦେବ। ତେଣୁ ଏ କଥା ବ୍ୟବସ୍ଥା କରାଗଲା, ମାନେ ମିଛରେ ଭାବରେ ଦେଖେଇକି କହିଲେ ଯେ ମୋର ଗର୍ଭ ହେଇଯାଇଛି, ଏଭଳି ଭାବରେ ଧୁନ୍ଦୁଲି କହିକିରି ତା'ର ପ୍ରକୃତରେ ତାଙ୍କ ସାନ ଭାବରେ ପୁଅକୁ ସେ ଆଣିକିରି ନିଜର ପୁଅ ବୋଲି କହିଲା। ତାଙ୍କ ସ୍ୱାମୀ ତାଙ୍କର ନାମ ଦେଲେ ଧୁନ୍ଦୁକାରୀ। କିନ୍ତୁ ଏ ଯେଉଁ ଗାଈଟିକୁ ଯେଉଁ ସେ ଫଳଟି ଦିଆଯାଇଥିଲା, ସେ ମଧ୍ୟ ଗୋଟେ ସନ୍ତାନ ଜାତ କଲା, କିନ୍ତୁ ସେ ଗୋଟେ ବାଛୁରୀ ଜାତ ନକରି ଗୋଟେ ମନୁଷ୍ୟ ସନ୍ତାନ ଜାତ କଲା। ତେଣୁ ସେ ମନୁଷ୍ୟ ସନ୍ତାନ ତା'ର କାନଟା ଖାଲି ଗାଭି ପଡ଼ି ରହିଛି, ଗୋକର୍ଣ୍ଣ ତା'ର ନାମ ହେଇଥିଲା ଗୋକର୍ଣ୍ଣ। ସେ ଗୋକର୍ଣ୍ଣ ଯେହେତୁ ମୁନିଙ୍କର କୃପାରୁ ଜାତ ହେଇଛନ୍ତି, ସେ ଜଣେ ବହୁତ ଉନ୍ନତ ଭକ୍ତ ଜଣେ ହେଲେ, ସେ ଧୁନ୍ଦୁକାରୀ ଇଏ ବହୁତ ପାପ କାର୍ଯ୍ୟରେ ଲିପ୍ତ ରହିଥିଲା, ବହୁତ ପ୍ରକାର ପାପ କାର୍ଯ୍ୟ କରୁଥିଲା, ଏମିତିକି ବିଭିନ୍ନ ବେଶ୍ୟାମାନଙ୍କୁ ଆଣିକି ସବୁ ରଖିଲା ତାଙ୍କ ଘରେ। ତାଙ୍କ ପିତା ତାଙ୍କ ମା ଆତ୍ମହତ୍ୟା କରିଦେଲେ, ପିତା ବହୁତ ମନଦୁଃଖ କରୁଥିଲେ, ତେଣୁ ଗୋକର୍ଣ୍ଣ ତାଙ୍କୁ ଉପଦେଶ ଦେଲେ, ଆପଣ ଚିନ୍ତା କରନ୍ତୁ ନାହିଁ ପିତା, ପିତାଶ୍ରୀ ଆପଣ ଜଙ୍ଗଲ ଯାଇ ଭଗବାନଙ୍କର ଆଶ୍ରୟରେ ନିଅନ୍ତୁ। ତେଣୁ ସେ ମଧ୍ୟ ଘର ଛାଡ଼ି ପଳେଇଲେ। ଗୋକର୍ଣ୍ଣ ମଧ୍ୟ ତୀର୍ଥ କରିବା ପାଇଁ ଚାଲିଗଲେ। ତେଣୁ ଇଏ ଧୁନ୍ଦୁକାରୀ ସବୁ ପ୍ରକାର ବେଶ୍ୟା, ପାଞ୍ଚଟି ନା କେତେ ବେଶ୍ୟାକୁ ରଖି ସେ ରହିଥିଲା ସେ ଘରେ। ତେଣୁ ବହୁତ ଡକାୟତ ଫକାୟତ କରି ଚୋରି କରି ତାକୁ ଧନବନ ଆଣେ। ତେଣୁ ତା'ର ସେ ଯେଉଁ ବେଶ୍ୟାମାନେ ଥିଲେ ସେମାନେ ଭାବିଲେ, ଇଏ ଯେଉଁ ଏତେ ଧନ ଆଣୁଛି, କେତେବେଳେ ରାଜା ଜାଣିଲେ ଆମକୁ ହତ୍ୟା କରିବେ, ତାଙ୍କୁ ତ ହତ୍ୟା କରିବେ ଆମକୁ ବି ହତ୍ୟା କରିବେ। ତେଣୁ ସିଏ ତାକୁ ମାରିବା ପାଇଁ ଚେଷ୍ଟା କଲେ, ଯେତେ ପ୍ରକାର ଚେଷ୍ଟା କଲେ ସେ ମୃତ୍ୟୁବରଣ କଲା ନାହିଁ। ତେଣୁ ତା'ର ପାଟିରେ ସବୁ ଜ୍ୱଳନ୍ତ ଅଙ୍ଗାର ସବୁ ରଖି ତାକୁ ମାରିଲେ ଏବଂ ସେହି ଗୃହରେ ଗୋଟେ ଗାତ ଖୋଳି ତାକୁ ପୋତିଦେଲେ। ତେଣୁ ତା'ପରେ ସେମାନେ ସବୁ ଚାଲିଗଲେ। କିନ୍ତୁ ଏ କଥା ଯେଉଁ ଗୋକର୍ଣ୍ଣ ଏ ବୃନ୍ଦୁକାରୀ ସେ ପ୍ରେତ ହେଇକି ରହିଲା। ତେଣୁ ପ୍ରେତ ହେଇକିରି ସିଏ ବହୁତ ପ୍ରକାର କେମିତି ଏ ବହୁତ ବଡ଼ କଷ୍ଟଦାୟକ ସ୍ଥିତି, ମାନେ ଯଦି ସ୍ଥୂଳ ଶରୀର ନ ପାଇବ ସେ ବହୁତ କଷ୍ଟଦାୟକ ସ୍ଥିତିରେ ଥାଏ। ତେଣୁ ଥରେ ଇଏ ଯେଉଁ ଗୋକର୍ଣ୍ଣ ଇଏ ଖବର ପାଇଲେ, ଖବର ଘଟଣାଟି ପାଇଲେ, ତେଣୁ ସେ ଗୟାରେ ତାଙ୍କ ପାଇଁ ଶ୍ରାଦ୍ଧ ପ୍ରଦାନ କରିଥିଲେ। କିନ୍ତୁ ତାପରେ ଯେତେବେଳେ ଘରେ ଆସି ପହଞ୍ଚିଲେ ସେତେବେଳେ ଏଇ ଦୁଙ୍ଗୁକାରୀ ବହୁତ ଉତ୍ପାଦ କରୁଥିଲା, ତେଣୁ ଗୋକର୍ଣ୍ଣ ତାଙ୍କର କମଣ୍ଡରୁ କିଛି ଜଳ ଛାଟିଦେଲେ। ଛାଟିଦେଲା ପରେ ସେ କଥା କହିବାକୁ ଆରମ୍ଭ କଲା ତୀର୍ଥ ଜଣଙ୍କ, ସେ କହିଲା, ଭାଇ ମୁଁ ତୁମର ଭାଇ ଦୁଙ୍ଗୁକାରୀ, ମୋର ଏଇଭଳି ଭାବରେ ଗତି ହେଇଛି, ମୋତେ ଏଥିରୁ ଉଦ୍ଧାର କର। ତେଣୁ ଗୋକର୍ଣ୍ଣ କହିଲେ, ମୁଁ ତ ତୁମ ପାଇଁ ଗୟାରେ ଶ୍ରାଦ୍ଧ ଦେଇଥିଲି, ନା ଶ୍ରାଦ୍ଧ ଦେଲେ କ'ଣ ହେବ, ମୁଁ ଯେଉଁଭଳିଆ ପାପ କାର୍ଯ୍ୟ କରିଛି ଏ ଶ୍ରାଦ୍ଧରେ ମୁଁ ମୁକ୍ତ ହେଇପାରିବି ନାହିଁ, ମୋ ପାଇଁ କ'ଣ ଅନ୍ୟବ୍ୟବସ୍ଥା କର ଅନ୍ୟବ୍ୟବସ୍ଥା। ତେଣୁ ସେ ସୂର୍ଯ୍ୟଦେବଙ୍କୁ ପଚାରି ବୁଝିଲେ। ସୂର୍ଯ୍ୟଦେବ ହେଉଛନ୍ତି ଭଗବାନ ଜଣେ ଭକ୍ତ, ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି, ଇମାମ ବ୍ୟବସ୍ଥିତ ଯୋଗଂ କୃତବାନ ଅମଦୟମ। ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ପ୍ରଥମେ ଭଗବାନ ସୂର୍ଯ୍ୟ ଦେବତା ବିଭସ୍ୱାନଙ୍କୁ କହିଥିଲେ। ତେଣୁ ବିଭସ୍ୱାନ ତାଙ୍କୁ କହିଲେ ଯେ ତୁମେ ସତ୍କର୍ମ କର। ତେଣୁ ସେ ସତ୍କର୍ମ କହିଲେ, ସେ କହିଲେ ତୁମେ ଭାଗବତ ସପ୍ତାହ କର। ତେଣୁ ସେ ଗୋଟେ ଭାଗବତ ସପ୍ତାହ ଆୟୋଜନ କରିଥିଲେ, ତାଙ୍କୁ ଗ୍ରାମବାସୀମାନଙ୍କୁ ନେଇ ଗୋଟେ ଭାଗବତ ସପ୍ତାହ କରିଥିଲେ। ତେଣୁ ଭାଗବତ ସପ୍ତାହ ତାଙ୍କ ଗ୍ରାମବାସୀମାନେ ସବୁ ଥିଲେ। ଦୁନ୍ଦୁକାରୀ ରହିବା ପାଇଁ କେଉଁ ବ୍ୟବସ୍ଥା କରାଗଲା, ଗୋଟେ ବାଉଁଶଟି ପୋତାଗଲା ଏବଂ ସେ ବାଉଁଶରେ ସାତଟି ଗଣ୍ଠି ରହିଛି। ତେଣୁ ସାତଟି ଗଣ୍ଠି ରହିଛି, ତା ଦେହରେ ସେ ଆଶ୍ରୟ ନେଲା ଏବଂ ପ୍ରତିଦିନ ଶେଷରେ ଗୋଟିଏ ଗୋଟିଏ ବାଉଁଶ ଗଣ୍ଠି ଫୁଟେ। ଏଇଭଳି ଭାବରେ ସାତ ଦିନ ଯେତେବେଳେ ହେଇଗଲା, ଭାଗବତ ସପ୍ତାହ ସରିଲା, ଭାଗବତ ସପ୍ତାହ ସମ୍ପନ୍ନ ହେଲା, ସେତେବେଳେ ସପ୍ତମ ଗଣ୍ଠିଟି ଫୁଟିଲା ଏବଂ ସେ ଦୁନ୍ଦୁକାରୀ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲା ଏବଂ ତା ପାଇଁ ଗୋଟେ ଆସିଲା ବିମାନ ଆସିଲା, ବୈକୁଣ୍ଠ ଲୋକ ଗୋଟେ ସ୍ୱର୍ଣ୍ଣ ବିମାନ ଆସିଲା। ତେଣୁ ସେ ଦୁନ୍ଦୁକାରୀ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଇ ତାଙ୍କର ଭାଇ ଗୋକର୍ଣ୍ଣକୁ ତାଙ୍କର କୃତଜ୍ଞତା ପ୍ରକାଶ କରି ସେ ସେଇ ବିମାନରେ ବସି ଯାଉଛନ୍ତି, ଚାଲିଯାଉଛନ୍ତି ଭଗବତ ଧାମ। ତେଣୁ ଇଏ ପଚାରିଲେ, ଇଏ ଯେଉଁ ଗୋକର୍ଣ୍ଣ ପଚାରିଲେ, କହିଲେ ଏଠି ତ ସମସ୍ତେ ବସିଛନ୍ତି, କାହିଁ ଜଣଙ୍କୁ କାହିଁ ନେଲ, ଅନ୍ୟମାନେ କାହିଁ ନେଲନି, ନା ସେମାନେ ଠିକ୍ ଭାବରେ ଶୁଣିନାହାନ୍ତି। ତେଣୁ ସେମାନେ ଯଦି ଠିକ୍ ଭାବରେ ଶୁଣିବେ ତାହେଲେ ସେମାନେ ମଧ୍ୟ ଭଗବତ ଧାମ ଯିବେ। ତେଣୁ ତା ପର ବର୍ଷ ସେ ଆୟୋଜନ କରାଗଲା, ସମସ୍ତେ ସିନ୍ସିୟର୍ଲି ଶ୍ରବଣ କଲେ ଭାଗବତ କଥା, ଭାଗବତ ସପ୍ତାହ ଶ୍ରବଣ କଲା ପରେ ସମସ୍ତ ପାଇଁ ଗୋଟେ ଗୋଟେ ବିମାନ ଆସିଲା ଏବଂ ସମସ୍ତେ ଭଗବତ ଧାମ କଲେ। ତେଣୁ ଜଣେ ଯେତେବେଳେ ବହୁତ ଆଗ୍ରହ ରହିଛି ସେ ହିଁ ପ୍ରକୃତରେ ଭଗବାନ କଥା ଶ୍ରବଣ କରିପାରିବେ। ତେଣୁ ଏଠି ସେ କଥା କୁହାଯାଉଛି, ଇଠି ଆବେଦିତ ହାଦାୟ, ହୃଦୟ ସହିତ ସେ ଆବେଦନ କଲେ, ପ୍ରଭୁ ମୋତେ ଆପଣଙ୍କୁ ସେ ଜ୍ଞାନ ପ୍ରଦାନ କରନ୍ତୁ। ଏ ଆମକୁ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜାଣି ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ସବୁ ମନୁଷ୍ୟଙ୍କର ଆବଶ୍ୟକ କର୍ତ୍ତବ୍ୟ ହେଉଛି ସେଇଟା, ଖାଲି ଯେ ଉଦ୍ଧବ କରିଥିଲେ ଆମେ ଆଉ କରିବା ନାହିଁ, ତା ନୁହଁ, ଆମକୁ ମଧ୍ୟ ସେଇଟା କରିବାକୁ ପଡ଼ିବ। କିନ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ତସ୍ମାତ୍ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାସ ସ୍ୱୟ ଉତ୍ତମ ଶାବ୍ଦେ କରେଇଥିଲେ ସ୍ନାତମ ବ୍ରହ୍ମଣି ଉପସ୍ମା ସ୍ୱୟଂ। ବହୁତ ସାରା ତତ୍ତଦ୍ବିଧି ପ୍ରତିପାଦିନ ପରିପ୍ରଶ୍ନେନ ସେବୟା ଉପଦେଖ୍ୟନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ଦର୍ଶିନ। ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ ଏବଂ ତାଙ୍କୁ ପ୍ରଣିପାତ କରି ତାଙ୍କୁ ସେବା କରି ତାଙ୍କୁ ପ୍ରଶ୍ନ ପଚାରି ଆମେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ଏ ମନୁଷ୍ୟ ଜୀବନ କର୍ତ୍ତବ୍ୟ ହେଉଛି ଏଇଟା। ଅର୍ଜୁନ ଭଗବତ ଗୀତାରେ ଯୁଦ୍ଧ ଆରମ୍ଭ ହେବା ପାଇଁ ପ୍ରତ୍ୟେକ ବ୍ୟବସ୍ଥା ହୋଇଯାଇଛି ସବୁ ପ୍ରକାର, ତେଣୁ କିନ୍ତୁ ଯେତେବେଳେ ଅର୍ଜୁନ କହିଲେ ପ୍ରଭୁ ସେନାର ଉଭୟ ମଧ୍ୟ ରଥ ସ୍ଥାପନ ଅର୍ଚିତ, ଦୁଇ ସେନାଙ୍କ ମଧ୍ୟରେ ଆମ ରଥକୁ ସ୍ଥାପନ କରୁଥିଲୁ ଯୁଦ୍ଧ କରିବା ପାଇଁ, ଦେଖିବି କ'ଣ କେଉଁ କିଭଳି ଭାବରେ କେଉଁ ବାଣ କେଉଁଠି କାହାକୁ ମାରିବି, ଏଭଳି ଭାବରେ ଚିନ୍ତା କରିକି ସେ କହୁଛନ୍ତି। ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଯାଇଛି, ତାଙ୍କର ଯୁଦ୍ଧ କରିବା ପାଇଁ ବହୁତ ଆଗ୍ରହ ଥିଲା। କିନ୍ତୁ ଭଗବାନ ଯେତେବେଳେ ତାଙ୍କୁ ନେଇ ଦୁଇ ପକ୍ଷ ସେନା ମଧ୍ୟ ରଖିଦେଲେ ଏବଂ ଆଙ୍ଗୁଠି ଦେଖିକି କହିଲେ, ଦେଖ ପଶ୍ୟତାମ ସମ୍ବେଦାମ କରୁନେତି, भगवान कहले देख पार्थ ये सब गुरु मैंने ये सब अच्छा देख आचार्य टीकार कहती यम भगवान अर्जुन मनरे मोह छाईदे मोह करदे तेणु अर्जुन मन बदलीगला तेणु सी आुद्ध करने चाहे ना ये एकाद सत्या चलती ईश्वर प्रदर्शन ये सब एक गीत कथा तेणु से प्रथम अध्याय बहुत प्रकार युक्ति बाढ़ प्रभु आम युद्ध करवा ठीक हेना जो भगवान कह ठीक अच्छे युद्ध बहन करदे तेरे चल भाई को कहीदे युद्ध बहन करदे से अर्जुन मन में प्रश्न आसला प्रकृति मुझे कौन करी तेणु सी भगवान शरण में गले तेणु सी कौन भगवदगीता अध्याय कार्पण्य दोष कहत स्वभाव पृछामी जंगधर्म सम्मूढ़ चेता ये श्रेयस्यानी स्थित गृहित मे शिष्य स्थेयम साधिमान प्रपन्नम प्रभु मुझे जानपरने प्रकृत मोर कौन कर्तव्य तेरे मुझे आपण शरण में गली आपण मत कहतु किभरी भाव में कार्य करवा निश्चित भाव में जहाँ करवा कथा कहतु यही भाव समस्त कर्तव्य होती जन गुरु पाखु जा यही ज्ञान को प्राप्त हवा आम किए आम जीवन लक्ष्य कौन तो कमी आम प्राप्त हवा यही सब प्रश्न ये सब जिज्ञासा ये जिज्ञासा हूँ ब्रह्म जिज्ञासा तेणु जनकर जो ब्रह्म जिज्ञासा आरंभ हुए से बुझा पड़े प्रकृति तार मानव जन्म आरंभ होती समस्त शास्त्र रचना कर सारापर व्यासदेव वेदांत सूत्र रचना कले तेणु वेदांत सूत्र प्रथम सूत्र होती अर्थात ब्रह्म जिज्ञासा अर्थात ब्रह्म जिज्ञासार अर्थ होती जे जड़े 80 लक्ष जन्म पार होगा मनुष्य जन्म प्राप्त होती तेणु मनुष्य जन्म जे गोटे उच्च चेतना प्राप्त होती भगवान तो गोटे उन्नत चेतना दे जो चेतन से ब्रह्म जिज्ञासा कर जो अन्य जीव मैंने सब अच्छा 80 लक्ष प्रकार जीव रही 9 लक्ष प्रकार जलजीव रही 20 लक्ष प्रकार स्थावर जीव रही 11 लक्ष प्रकार कृमि रही 10 लक्ष प्रकार पशु पक्षी रही 30 लक्ष प्रकार पशु रही चेतना एत उन्नत नुह से ब्रह्म जिज्ञासा करें ना कि जड़े जो मनुष्य जन प्राप्त होती से ब्रह्म जिज्ञासा करह जिज्ञासा अन्य पक्षरे जदि जन मनुष्य जन प्राप्त होकर जिज्ञासा करना से पशु स्तर रही तेणु परजन्मे से पशु मतपे उदाहरण गति सत्यस्था मध्य तिषंट राजसा जगन्य गुण गतिस्था अध गति तामसा भगवती 14 अध्याय भगवान कौन जदि से जिज्ञासा कला ना ब्रह्म जिज्ञासा जी कला ताले उन्नत स्वर्ग स्थिति को जीव उन्नत लोक से जीव किंतु जदि से एत आग्रह प्रकाश कला ना रजगुण रहा से स्थिति प्राप्त हो एवं जदि से निजर चेतना को आहरी निम्न गति को नहींगला निम्न आड़ को नहींगला निम्न पाप कार्य लिप्त रहा से अधो पतन हम तार निम्न नीच स्तर नीच दूरी प्राप्त हो नीच लोक प्राप्त हो तेणु ये समस्त कर्तव्य हूँ जन उपयुक्त गुरुकर शरण में जीवे तेणु उद्धव मत से भाव में भगवान शरण में जाकर प्रार्थना करवेदित हृदय हृदय सहित आवेदन करलना कले हम ना छलना कर गुरु ग्रहण करेंगे गुरु गुरु ग्रहण करा नुह जो गुरु ने ग्रहण करे मैंने बहुत गंभीरतार सहित गुरु को ग्रहण करेंगे तेणु यही भाव में जो आम हृदय कथा को निवेदन करूचे भगवान आम हृदय कथा जानपारती कहीं भगवान समस्त हृदय रही सर्वसिद्धा अहम हृदय सन्निविष्टो ईश्वर सर्वभूताना हृदय से अनुदिष्टि भगवान समस्त हृदय रही तेणु आम हृदय कथा को भगवान जानपारती तेणु जो उद्धव भगवान प्रार्थना कले प्रभु मत से ज्ञान प्रदान करूँ तेणु मयम स भगवान पर भगवान परम भगवान ଭଗବାନ ଭଗବତ ହେଉଛି ଐଶ୍ୱର୍ଯ୍ୟ, ଅନେକ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଯେମିତି ବହୁତ ଧନ ରହିଛି ଐଶ୍ୱର୍ଯ୍ୟ ସେ ସମଗ୍ର, ବହୁତ ଶକ୍ତି ରହିଛି, ବହୁତ ଲୋକଙ୍କର ବହୁତ ଶକ୍ତି ମଧ୍ୟ ରହିଛି, କେତେ ଜଣଙ୍କର ବହୁତ ଧନ ରହିଛି, କେତେ ଜଣଙ୍କର ଯଶ ରହିଛି, କେତେ ଜଣଙ୍କର ସୌନ୍ଦର୍ଯ୍ୟ ରହିଛି, କେତେ ଜଣଙ୍କର ବହୁତ ଜ୍ଞାନ ରହିଛି, କେତେ ଜଣଙ୍କର ବୈରାଗ୍ୟ ମଧ୍ୟ ରହିଛି, ଏଇ ଛଅଟି ଐଶ୍ୱର୍ଯ୍ୟ ରହିଛି। ତେଣୁ ଏହିସବୁ ଐଶ୍ୱର୍ଯ୍ୟ କାହା ପାଖରେ କେତେ ପରିମାଣରେ ରହିଥାଇପାରେ, କିନ୍ତୁ ଯେଉଁମାନେ ଉନ୍ନତସ୍ତରରେ ଅଛନ୍ତି ତାଙ୍କ ପାଖରେ ଏହିସବୁ ଐଶ୍ୱର୍ଯ୍ୟ ସବୁ ରହିଛି। ଦେବତାମାନେ ବା ବ୍ରହ୍ମା ଶିବ ଏମାନଙ୍କ ପାଖରେ, ବିଷ୍ଣୁ ଏମାନଙ୍କ ପାଖରେ ଐଶ୍ୱର୍ଯ୍ୟ ସବୁ ରହିଛି, କିନ୍ତୁ କୃଷ୍ଣଙ୍କ ପାଖରେ ସବୁକିଛି ଐଶ୍ୱର୍ଯ୍ୟ ପୂର୍ଣ୍ଣ ଭାବରେ ରହିଛି। ସେଥିପାଇଁ ସେ ପର ଭଗବାନ ଭିତରେ ଶ୍ରେଷ୍ଠ ଭଗବାନ ଅନେକ ରହିଛନ୍ତି, ଭଗବାନଙ୍କ ବିଭିନ୍ନ ପ୍ରକାର ବିସ୍ତାର ରହିଛନ୍ତି। ରାମାଦିପୂର୍ତ୍ତି ଶୁକଳା ନିୟମିନ ତିଷ୍ଠନ୍ ନାନା ଅବତାର କରୋଧ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମ୍ଭବତ୍ ପରମାପମାନୟୋ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଭଗବାନ ବିଭିନ୍ନ ସମୟରେ ବିଭିନ୍ନ ଅବତାର ଗ୍ରହଣ କରନ୍ତି, ତେଣୁ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ଏକାଦଶ ଅଧ୍ୟାୟରେ ଯେଉଁ ଭଗବାନ ବିଶ୍ୱରୂପ ଦେଖାଉଛନ୍ତି, ଇଏ ହେଉଛି ପ୍ରମାଣ, ଇଏ ହେଉଛି ଭଗବାନ ବୋଲି ଏ ପ୍ରମାଣ। ତେଣୁ ଭଗବାନ କେତେବେଳେ ରାମଚନ୍ଦ୍ର ରୂପରେ ଆସୁଛନ୍ତି, କେତେବେଳେ ବ୍ରାହ୍ମଣ ରୂପରେ ଆସୁଛନ୍ତି, କେତେବେଳେ ନୃସିଂହ ରୂପରେ ଆସୁଛନ୍ତି, ଏହିପରି ଭାବରେ ଅନେକ ଭଗବାନଙ୍କର ଅବତାର ସବୁ ରହିଛନ୍ତି। ଏମାନେ ସବୁ ନିର୍ଦ୍ଦିଷ୍ଟ ସମୟରେ କିଏ ଯୁବାବତାର, କିଏ ଗୁଣାବତାର, କିଏ ପୁରୁଷ ଅବତାର, କିଏ ସତ୍ୟାକଶ ଅବତାର, କିଏ ଏହିଭଳି ଭାବରେ ଅନେକ ଅବତାର ରହିଛନ୍ତି। ତେଣୁ ଏମାନେ ସବୁ ଯେଉଁ ଆସୁଛନ୍ତି ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନା ଅବତାର ପାଖରୁ ଭୁବନେଶ୍ୱର, ଭୁବନରେ ଏ ଭୌତିକ ଜଗତରେ ଅନେକ ପ୍ରକାର ଅବତାର ରହିଛନ୍ତି, କିନ୍ତୁ କୃଷ୍ଣ ସ୍ୱୟଂ ସମଭବ ପରମ ଭଗବାନ, ପରମ କୁମାର, ଏଠି ପରମ ଭଗବାନ ବୋଲି କୁହାଯାଉଛି, କୃଷ୍ଣ ହେଉଛନ୍ତି ପରମ ପୁରୁଷ, ତାଙ୍କଠାରୁ ସବୁ ଇଏ ଆସୁଛନ୍ତି, ସବୁ ଅବତାର ସବୁ ଆସୁଛନ୍ତି। ତେଣୁ ଗୋବିନ୍ଦ ମହାଦି କରୁଛନ୍ ତମେ ଭଜାମି, ସେଇ ଗୋବିନ୍ଦକୁ ମୁଁ ଭଜନ କରୁଛି, ବ୍ରହ୍ମାଣ୍ଡର ବ୍ରହ୍ମ ସଂହିତା କଥା କହୁଛନ୍ତି। ତେଣୁ ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ମଧ୍ୟ ବିଭିନ୍ନ ଅବତାର, କାହିଁକିନା ସ୍ୱର୍ଣ୍ଣଗାଦି ଋଷିମାନେ ଏହି ଅବତାର ବିଷୟରେ ଜାଣିବା ପାଇଁ ଚାହିଁଥିଲେ। ଭଗବତ ଗୀତାରେ ଭଗବାନ ଯେଉଁ ବିଶ୍ୱରୂପ ଦେଖାଉଛନ୍ତି ତାର କାରଣ ହେଉଛି ଇଏ ହେଉଛନ୍ତି ଭଗବାନ, ଭଗବାନ ଯିଏ ସେ ଏହିଭଳି ଭାବରେ ଅଦ୍ଭୁତ କର୍ମ କରିପାରିବେ। ଯିଏ ତଥାକଥିତ ଭଗବାନ ବୋଲି ନିଜକୁ ପ୍ରଚାର କରୁଛନ୍ତି କିନ୍ତୁ ସେ ବିଶ୍ୱରୂପ ଦେଖାଇ ପାରିବେ ନାହିଁ, ତାର ସେ କି ଭଗବାନ? ଏ ଶାସ୍ତ୍ର ପ୍ରମାଣ ସେଥିପାଇଁ ରଖାହେଉଛି। ତେଣୁ ସ୍ୱର୍ଣ୍ଣଗାଦି ଋଷିମାନେ ଏହି ପ୍ରଶ୍ନଟି ପଚାରିଥିଲେ, ଯେଉଁ ଛଅଟି ପ୍ରଶ୍ନ ରହିଛି ମୁଖ୍ୟ ପ୍ରଶ୍ନ, ଯେଉଁ ପ୍ରଶ୍ନର ଉତ୍ତରରେ ଏ ଶ୍ରୀମଦ୍ ଭାଗବତମର 18,000 ଶ୍ଳୋକ କୁହାଯାଇଛି, ତାଦେହରୁ ଗୋଟିଏ ପ୍ରଶ୍ନ ଥିଲା ଅବତାରମାନ ବିଷୟରେ। ତେଣୁ ସୁତ ଗୋସ୍ୱାମୀ ବିଭିନ୍ନ ଅବତାରମାନ ବିଷୟରେ ବର୍ଣ୍ଣନା କରୁଛନ୍ତି, 22 ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ତେଣୁ ତାଦେହରେ 19 ଏବଂ 20 ରୂପରେ ଭଗବାନ ବଳରାମ ଏବଂ ଭଗବାନ କୃଷ୍ଣଙ୍କୁ ଅବତାର ରୂପରେ କହିଛନ୍ତି, ବର୍ଣ୍ଣନା କରିଛନ୍ତି। 19 ଅବତାରରେ ଭଗବାନ ବଳରାମ ଆସିଥିଲେ ଏବଂ ସେ ଏଇଭଳି ଭାବରେ ଲୀଳା ସବୁ କରିଥିଲେ। 20 ଅବତାରରେ ଭଗବାନ କୃଷ୍ଣ ଆସି ଏହିସବୁ ଲୀଳା କରିଥିଲେ। ତେଣୁ ଏହିଭଳି ଭାବରେ 22 ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ଚିନ୍ତା କରୁଛନ୍ତି ସୁଦେବ ଗୋସ୍ୱାମୀ, କୃଷ୍ଣ ହେଉଛି ମୁଁ ଭଗବାନ ମାନେ ଅବତାର ବିଷୟରେ କହିଦେଲି, ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, ସାଧାରଣ ଲୋକମାନଙ୍କ କଥା ଛାଡ଼ନ୍ତୁ, ବହୁତ ଉନ୍ନତ ସ୍ତର ସ୍ଥିତିରେ ରହିଛି କିନ୍ତୁ ସେମାନେ ଭଗବାନ କୃଷ୍ଣଙ୍କୁ ବୁଝିପାରୁନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ସୁଦ ଗୋସ୍ୱାମୀ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ 28 କଥା କହିଲେ, କହିଲେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକଂ ମୃଢ଼ୟନ୍ତି ଯୁଗେ ଯୁଗେ। ଏ ସ୍ୱର୍ଣ୍ଣଗାଦି ଋଷିମାନେ ମୁଁ ଆପଣମାନଙ୍କୁ ଯେଉଁ କହିଲି ବିଭିନ୍ନ ପ୍ରକାର ଅବତାର ବିଷୟରେ କହିଲି, ଇଏ ହେଉଛନ୍ତି ଭଗବାନଙ୍କର ଅଂଶ ବା ଅଂଶର ଅଂଶ, ଅଂଶର ଅଂଶକୁ କଳା ବୋଲି କୁହାଯାଉଛି। ତେଣୁ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ସେଇ ଭଗବାନଙ୍କର କିଏ ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ। ইন্দ্রিয়ারি ব্যাকুলম লোকম দৃঢ়য়ন্তি যুগে যুগে। প্রতি যুগের ভগবান আসতে কী না দেবতা মানুষ রক্ষা করতে, সাধু মানুষ রক্ষা করতে, কারণ এই অসুর মানে সে ভগবান ভক্ত মানুষের সব প্রকার অপরাধ করতে, তেমন তাকে রক্ষা করা ভগবান প্রতি যুগের আসছেন। তেমন আমার এই আমার এই যে প্রতিষ্ঠান রয়েছে ইসকন বলে কুহযাচ্ছে, ইন্টারন্যাশনাল সোসাইটি ফর কৃষ্ণ কনসিয়াসনেস, 50 বর্ষ পূর্তি উপলক্ষে আমি সেটি বোর্ড মারা হয়েছি, 50 বর্ষ পূরণ হল, 66 মাসে আরম্ভ হয়েছিল ইসকন। তেমন এই যে আরম্ভ হল গোপাল মহারাজ আমেরিকার এইটাকে আরম্ভ করলে, সেই সময় কথা আরম্ভ হল কেউ কম দিয়ে না এই যে সংস্থা করা আর নামটা কম দিয়ে ইন্টারন্যাশনাল সোসাইটি ফর কৃষ্ণ কনসিয়াসনেস, প্রভুপাদ মহারাজ এ কথাটি কে, কিন্তু তাঁকর যে শিষ্য মানে সব লে বা যে অনুগামী লে সে কে প্রভুপাদ আপনার যে কৃষ্ণ কনসিয়াসনেস কে লোক মানে কে হিন্দু গড, কৃষ্ণ কু আপনার যদি দেখবে ডিকশনারি সে লেখা হয়েছি হিন্দু গড বলে লেখা হয়েছে। তেমন আমি এইটা গড কনসিয়াসনেস করা, ইন্টারন্যাশনাল সোসাইটি ফর গড কনসিয়াসনেস, এইগুলো ভাবে কি কম সব কে সব বিভিন্ন প্রকার তাঁর সজেসন দেলে, কিন্তু প্রভুপাদ কে না না আমি এইটা কৃষ্ণ চেতনা বলে লিখবো কী কী না কৃষ্ণ হচ্ছে মূল ভগবান, যদি গড কনসিয়াসনেস করা তাহলে কি কে কুকুর মধ্যে গড বলে কে, আমার ভারতবর্ষের বিভিন্ন প্রকার অনুষ্ঠান রয়েছেন যে কি সমস্ত নারায়ণ বলে কৌশ দরিদ্র নারায়ণ কুকুরকু নারায়ণ বলে কৌশন, ভগবান কে লোক মানে জাঁপারি না, কিন্তু যদি কৃষ্ণ কাজ কৃষ্ণ হচ্ছে ভগবান, তেমন উদ্ধব শিক্ষা জাঁচলে সেপা সে কৌশল স ভগবান পর সে হচ্ছেন শ্রেষ্ঠ ভগবান, সে হচ্ছেন অন্তিম ভগবান, তাঁক উপরে আর কেউ না, তেমন ভগবদ্গীতা সপ্তম অধ্যায়ে ভগবান কে সে কথা মত পরতর নান্য কিঞ্চিৎ আসি ধনঞ্জয় ময়ি সর্বমিদম প্রোতম সূত্রে মণিগণায়ব, ভগবদ্গীতা সপ্তম অধ্যায়ে ভগবান একটা কৌশল মত পরতর নান্য কৃষ্ণঙ্কঠার আর কে কৌশল মানুষ জ্ঞানী মানে যে জ্ঞান মার্গের অগ্রসর হচ্ছে সে কৌশল অন্তিম তত্ত্ব হচ্ছে ব্রহ্মতত্ত্ব, যে যোগ মার্গের অগ্রসর হচ্ছেন সে কৌশল আর পরমাত্মা তত্ত্ব হচ্ছেন অন্তিম তত্ত্ব, এবং ভক্তি মার্গের যে অগ্রসর হচ্ছেন সে বিভিন্ন রয়েছে বিভিন্ন প্রকার ভক্তি রয়েছে, প্রভুপাদ মানে কৌশল কর্ম মিশ্রা ভক্তি, জ্ঞান মিশ্রা ভক্তি, যোগ মিশ্রা ভক্তি, ভগবদ্গীতার এইসব ভক্তি বিষয়ে মধ্যে বর্ণনা করা যাই, তেম ই বিভিন্ন প্রকার সব ভক্ত অনেক জন শ্রেষ্ঠ ভক্ত জন শুদ্ধ ভক্ত সে জাঁতি অন্তিম তত্ত্ব হচ্ছেন কৃষ্ণ মাতা পরতর নান্য কিঞ্চিৎ আসি ধনঞ্জয় আউ যা সব রয়েছে ময়ি সর্বমিদম তত্ত্ব প্রথম সূত্রে মণি গণায় মানে যদি ফুল হার করতে আগে গোটে রয়েছে সূতা রয়েছে সূতার যে উঠা হচ্ছে সেইভাবে ভাবে ভৌতিক জগত হোক বা জগত হোক সব কিছু যা সব রয়েছে সেসব ভগবান সব যুক্ত হয়েছে কিভাবে ভাবে না সূত্রে মণি গণাইব এই মণি মণির গোটে যদি আমি হার করা মণি গোটে সূতার বাঁধিয়া পড়ব সেইভাবে ভাবে সব সব কিছু ভগবান সহ যুক্ত হয়েছেন যেমনি সূত্রে মণি গণাইব কুহযাই, তেমন কৃষ্ণ হচ্ছেন মূল ভগবান, সেই চৈতন্য মহাপ্রভুঙ্কর জীবনী বিষয়ে কুহযাই সংক্ষেপে যদি চৈতন্য মহাপ্রভু জীবনী কুহযায় তাহলে গোটি শ্লোক কুহযাই কণ আরাধ্য ভগবান রজেশ তনে, বহু প্রকার ব্যক্তি অনেক আরাধ্য বহু প্রকার ব্যক্তি অরাধ্য, কিন্তু মহাপ্রভুঙ্কর জীবনের আমি এটি শিক্ষা করা যে আরাধ্য ভগবান রজেশ তনয় ভগবান কে কি না ব্রজেশ তনয় ব্রজর ঈশ হচ্ছেন কি নন্দ মহারাজ তাঁকর তনয় হচ্ছেন এই নন্দ নন্দন কৃষ্ণ সে হচ্ছেন শ্রেষ্ঠ আরাধ্য ব্রজে আরাধ্য ভগবান ব্রজেশ তনয় ভগবান মধ্যে ভগবান কৃষ্ণ শ্রী বসুদেবঙ্কর পুত্র রয়েছেন କିନ୍ତୁ ଏଠି ମହାପ୍ରଭୁ କହିଲେ ବ୍ରଜେଶ ତନୟ, ବସୁଦେବ ତନୟ ବୋଲି କହିଲେ ନାହିଁ। କାରଣ ସେ ବହୁତ ସୂକ୍ଷ୍ମ କଥା ରହିଛି। ଭଗବାନ ଚତୁର୍ଭୁଜ ରୂପରେ ପ୍ରକାଶିତ ହୁଅନ୍ତି, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ। ତେଣୁ ଏଇ ବାସୁଦେବ ଯିଏ ବସୁଦେବଙ୍କ ପୁତ୍ର ବାସୁଦେବ, ସେ ହେଉଛନ୍ତି ଭଗବାନଙ୍କର ଚତୁର୍ଭୁଜ ରୂପ। ଭଗବାନ ଯେତେବେଳେ ରାମ ଲକ୍ଷ୍ମଣ ଶତ୍ରୁଘ୍ନ ରୂପରେ ଆସିଥିଲେ ତ୍ରିଦା ଯୁଗରେ, ସେଇ ଚତୁର୍ଭୁଜ ଆସିଥିଲେ। ବାସୁଦେବ ହେଉଛନ୍ତି ଭଗବାନ ରାମଚନ୍ଦ୍ର, ସଂକର୍ଷଣ ହେଉଛନ୍ତି ଲକ୍ଷ୍ମଣ ଏବଂ ପ୍ରଦ୍ୟୁମ୍ନ ହେଉଛନ୍ତି ଭରତ ଏବଂ ଅନିରୁଦ୍ଧ ହେଉଛନ୍ତି ଶତ୍ରୁଘ୍ନ। ଏଇଭଳି ଭାବରେ ଏଇ ଚତୁର୍ଭୁଜ ଆସନ୍ତି, କେତେବେଳେ କେତେ ଚତୁର୍ଭୁଜ ବୋଲି ଆସନ୍ତି। କିନ୍ତୁ ଏମାନେ ମଧ୍ୟ ମୂଳ ହେଉଛନ୍ତି ଭଗବାନ କୃଷ୍ଣ, ଯିଏକି ବ୍ରଜେଶ ତନୟ, ଯିଏକି ନନ୍ଦଙ୍କର ନନ୍ଦନ, ନନ୍ଦ ନନ୍ଦନ, ସିଏ ହେଉଛନ୍ତି ମୂଳ ଭଗବାନ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ଏବଂ ତତ୍ ଧାମ ବୃନ୍ଦାବନ, ତାଙ୍କର ଧାମ ହେଉଛି ବୃନ୍ଦାବନ ଧାମ। ସେ ବୃନ୍ଦାବନ ତ୍ୟାଗ କରି ଗୋଟିଏ ପଦ ମଧ୍ୟ କୁଆଡ଼େ ଯାଆନ୍ତି ନାହିଁ, ସବୁବେଳେ ସେ ବୃନ୍ଦାବନରେ ରହନ୍ତି। ଏବଂ ରମ୍ୟା କାଚିତ୍ ଉପାସନା ବ୍ରଜବଧ ବର୍ଗୀଣ ଯାହା କବିତା, ବିଭିନ୍ନ ପ୍ରକାର ଭକ୍ତି ରହିଛି। ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଭଗବାନଙ୍କରେ କର୍ମମିଶ୍ରା ଭକ୍ତି ରହିଛି। କର୍ମମିଶ୍ରା ଭକ୍ତି ଅର୍ଥ ହେଉଛି କ'ଣ ନା, ଆମେ ଯେଉଁ ସବୁ କର୍ମ କରୁଛେ, ବେଦରେ ବିଭିନ୍ନ ପ୍ରକାର କର୍ମକାଣ୍ଡ କଥା କୁହାଯାଇଛି, ବିଭିନ୍ନ ପ୍ରକାର ଯଜ୍ଞର ବ୍ୟବସ୍ଥା କରାଯାଇଛି, କର୍ମକାଣ୍ଡ ଯଜ୍ଞ। ବିଶେଷ ଭାବରେ ଏଇ ଯଜ୍ଞକୁ କେଉଁମାନେ କରନ୍ତି ନା, ଯେଉଁମାନେ ଉନ୍ନତ ଲୋକକୁ ଯିବା ପାଇଁ ଚାହାନ୍ତି, ସ୍ୱର୍ଗ ଲୋକ ଇତ୍ୟାଦି, ମହତ ଲୋକ, ଜନ ଲୋକ, ତପ ଲୋକ, ଏସବୁ ଉନ୍ନତ ଲୋକ, ବ୍ରହ୍ମ ଲୋକ ପର୍ଯ୍ୟନ୍ତ ଏସବୁ ଉନ୍ନତ ଲୋକ। ତେଣୁ ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାରା ରହିଛି, ବିଭିନ୍ନ ପ୍ରକାର ଯଜ୍ଞର ବ୍ୟବସ୍ଥା କରାଯାଇଛି, ଏହି ଯଜ୍ଞ ମାଧ୍ୟମରେ ସେମାନେ ଉନ୍ନତ ଲୋକକୁ ଯିବା ପାଇଁ ଚାହାନ୍ତି। ତେଣୁ ସେମାନେ ଭଗବାନ ପ୍ରାର୍ଥନା କରନ୍ତି, ପ୍ରଭୁ ଆମକୁ ଉନ୍ନତ ଲୋକକୁ ଯିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ। ଇଏ ହେଉଛି କର୍ମ ମିଶ୍ରା ଭକ୍ତି। ଜ୍ଞାନ ମିଶ୍ରା ଭକ୍ତି କ'ଣ? ଜ୍ଞାନ ଜ୍ଞାନ କହିଲେ ଯେଉଁମାନେ ଚିନ୍ତନ କରନ୍ତି, ଜ୍ଞାନ ଏ ଭୌତିକ ବସ୍ତୁରୁ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ, ଏ ଭୌତିକ ଇଏ ସବୁ ନେତି ମାର୍ଗ ବୋଲି କୁହାଯାଏ, ନେତି ନେତି ମାର୍ଗ ବୋଲି କୁହାଯାଏ। ଯାହା ଏ ଭୌତିକ ଜଗତରେ ଆମେ ସବୁ ଦେଖୁଛେ, ଇଏ ଇଏ ସବୁ ଭୌତିକ, ଏ ଚିତ୍ ଜିନିଷ ନୁହଁ, ଚିତ୍ ବସ୍ତୁ ନୁହଁ, ନ ଇତି ନ ଇତି ନ ଇତି କହିକି ସେମାନେ ବ୍ରହ୍ମ ଚିନ୍ତନ କରନ୍ତି, କେଉଁଟା ପ୍ରକୃତ ବ୍ରହ୍ମ, ସେମାନଙ୍କୁ ନୀତି ନୀତି ମାର୍ଗ, ଏ ଜ୍ଞାନ ମାର୍ଗ ବୋଲି କୁହାଯାଏ, ନୀତି ନୀତି ମାର୍ଗ। ତେଣୁ ସେମାନେ ମଧ୍ୟ ଭଗବାନ ପ୍ରାର୍ଥନା କରି, ପ୍ରଭୁ ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱ ବସ୍ତୁଟାକୁ ଆମକୁ କୁହନ୍ତୁ, ଜଣାନ୍ତୁ, ଏ ବ୍ରହ୍ମ ବସ୍ତୁ ଯେଉଁ ରହିଛି ସେଠାକୁ ଆମେ ପ୍ରାପ୍ତ ହେବୁ କେମିତି, ଭଗବାନ ପ୍ରାର୍ଥନା କରନ୍ତି। ସେମାନେ ହେଉଛନ୍ତି ଜ୍ଞାନ ମିଶ୍ରା ଭକ୍ତ, ଜ୍ଞାନ ମିଶ୍ରା ଭକ୍ତ। ତେଣୁ ଏହି ଜ୍ଞାନ ମିଶ୍ରା ଭକ୍ତିରେ ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ, ବା ସେ ଆରାଧନା ଶ୍ରେଷ୍ଠ ଆରାଧନା ନୁହଁ। ଜ୍ଞାନ ମିଶ୍ରା ଭକ୍ତି ଯେଉଁମାନେ କରୁଛନ୍ତି ସେଇଟା ଶ୍ରେଷ୍ଠ ଆରାଧନା ନୁହଁ। ସେହିଭଳି ଭାବରେ ଯୋଗ ମିଶ୍ରା ଭକ୍ତି ରହିଛି, ଯୋଗ ଯୋଗ କହିଲେ ଅଷ୍ଟାଙ୍ଗ ଯୋଗ ରହିଛି, ପାତଞ୍ଜଳିଙ୍କର ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି ଯେଉଁ ଆଠଟି ରହିଛି, ଯେ ଯୋଗ ପଦ୍ଧତି। ରାମଦେବ ଭଗବାନ ଯେଉଁ ଯୋଗ କରୁଛନ୍ତି, ଇଏ ହେଉଛି କେବଳ ଏଇ ପ୍ରାଣାୟାମ, ଏଇଭଳି କେମିତି କୁହାଯାଉଛି, ସେ ଗୋଟିଏ ଇଏ, ତା ଦେହରେ ବହୁତ କଥା ରହିଛି। ଅନ୍ତିମ ତତ୍ତ୍ୱ ହେଉଛି ଯୋଗ ଯେଉଁ କରାଯାଉଛି, ତା'ର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଜାଣିବା। ତେଣୁ ଏଇ ଯୋଗ ମାଧ୍ୟମରେ ଯେତେବେଳେ ସେମାନେ ଭଗବାନଙ୍କୁ ଆରାଧନା କରନ୍ତି, ତେଣୁ ସେମାନେ ଏଇ ଭଗବାନଙ୍କୁ ପରମାତ୍ମା ରୂପରେ ପ୍ରାପ୍ତ ଜାଣିପାରନ୍ତି, ଭଗବାନ ପରମାତ୍ମା ରୂପରେ, ଯୋଗ ମାଧ୍ୟମରେ ଭଗବାନଙ୍କୁ ପରମାତ୍ମା ରୂପରେ ଜାଣନ୍ତି, ସେ ହେଉଛନ୍ତି ଯୋଗ ମିଶ୍ରା ଭକ୍ତ। କିନ୍ତୁ ଶୁଦ୍ଧ ଭକ୍ତି ହେଉଛି କ'ଣ ନା, ଅନ୍ୟ ବିଡ଼ା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଇଏ ହେଉଛି ଶ୍ରେଷ୍ଠ ଭକ୍ତି ବା ଶୁଦ୍ଧ ଭକ୍ତି। ଅନ୍ୟ ବିଳାସଟା ଶୂନ୍ୟ, ଅନ୍ୟ ଭଗବାନଙ୍କ ସେବା ବ୍ୟତୀତ ଅନ୍ୟ କୌଣସି ଅଭିଳାଷ ଯାହା ନାହିଁ, ସିଏ ହେଉଛି ପ୍ରକୃତରେ ଶୁଦ୍ଧ ଭକ୍ତ। ଅନ୍ୟ ବିଳାସ ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତମ, ଏ ଯେଉଁ ଜ୍ଞାନ ମାର୍ଗରେ ଯେଉଁ ଚିନ୍ତନ କରିବା, ବ୍ରହ୍ମଚିନ୍ତନ କରିବା, ସେଇଟାକୁ ସେ ତ୍ୟାଗ କରିଛନ୍ତି। କର୍ମ ମାଧ୍ୟମରେ ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ କରିବା, ସେଇଟାକୁ ସେ ତ୍ୟାଗ କରିଛନ୍ତି। ତେଣୁ ଏସବୁ ଯେଉଁମାନେ ତ୍ୟାଗ କରି ଆନୁକୂଲ୍ୟନ କୃଷ୍ଣାନୁଶୀଳନ, ଆନୁକୂଲ୍ୟ କୃଷ୍ଣ କହିଲେ ପାଞ୍ଚ ପ୍ରକାର ଉପାୟ ରହିଛି ଭଗବାନ କୃଷ୍ଣ ଅନୁଶୀଳନ କରିବା ପାଇଁ, ଶାନ୍ତ ଭକ୍ତି, ଦାସ୍ୟ ଭକ୍ତି, ସଖ୍ୟ ଭକ୍ତି, ବାତ୍ସଲ୍ୟ ଭକ୍ତି, ମାଧୁର୍ଯ୍ୟ ଭକ୍ତି, ଦାସ୍ୟ ଭକ୍ତି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଏହି ପାଞ୍ଚ ପ୍ରକାର ଉପାୟ ରହିଛି ଭଗବାନ ସହିତ ଅନୁକୂଳ ଭାବରେ ଯୁକ୍ତ ହେବା ପାଇଁ। ତେଣୁ ଆ ଭିତରେ ଶ୍ରେଷ୍ଠ ହେଉଛି କେଉଁଟା ନା, ଏଇ ହେଉଛି ମାଧୁର୍ଯ୍ୟ, ମାଧୁର୍ଯ୍ୟ ଭକ୍ତି, ଯେଉଁଟାକ ଗୋପୀମାନେ କରୁଥିଲେ। ତେଣୁ ମହାପ୍ରଭୁଙ୍କର ଜୀବନରେ ଆମେ ଏଠି ଶିକ୍ଷା କରିବା ଯେ ରମ୍ୟା କାଚିତ୍ ଉପାସନା ବ୍ରଜବଧୁ ବର୍ଗେଣ ଯାହା କରିଥିଲା, ବ୍ରଜବଧୁମାନେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରୁଥିଲେ ସେ ଆରାଧନା ହେଉଛି ଶ୍ରେଷ୍ଠ ଆରାଧନା। ଏବଂ ଶ୍ରୀମଦ୍ ଭାଗବତମ୍ ପ୍ରମାଣମ୍ ଅମଳମ୍, ଯେତେ ଶାସ୍ତ୍ର ସବୁ ରହିଛନ୍ତି ସେମାନେ ସବୁ ପ୍ରମାଣ ରହିଛି, ଶାସ୍ତ୍ର ପ୍ରମାଣ, କିନ୍ତୁ ଶ୍ରେଷ୍ଠ ପ୍ରମାଣ ହେଉଛି, ଅମଳ ପ୍ରମାଣ ହେଉଛି ଶ୍ରୀମଦ୍ ଭାଗବତମ୍। ଅମଳ ପ୍ରମାଣ କ'ଣ ନା, ଆଧରେ ଗୁଣର ପ୍ରଭାବ କିଛି ନାହିଁ, ଅନ୍ୟ ଶାସ୍ତ୍ରମାନଙ୍କରେ ଗୁଣର ପ୍ରଭାବ ରହିଛି, ସତ୍ୟଗୁଣ, ରଜଗୁଣ, ତମଗୁଣ, ଏସବୁ ଗୁଣର ପ୍ରଭାବ ରହିଛି, କିନ୍ତୁ ଭାଗବତ ଶାସ୍ତ୍ର ଇଏ ହେଉଛି ଅମଳ ଶାସ୍ତ୍ର, ଆଧରେ ଗୁଣର ପ୍ରଭାବ ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି ତ୍ରୈବିଦ୍ୟା ତ୍ରୈଗୁଣ୍ୟ ବିଷୟ ବେଦା ନିତ୍ରୈଗୁଣ୍ୟ ଭଗବାନ, ହେ ଅର୍ଜୁନ ଏ ବେଦରେ ତିନି ଗୁଣ ବିଷୟରେ ଅଛି, ତିନି ଗୁଣ ବିଷୟରେ କଥା କୁହାଯାଇଛି, ତମେ ତିନି ଗୁଣରୁ ଉର୍ଦ୍ଧକୁ ଯାଅ, ନିସ୍ତ୍ରୈଗୁଣ ଭଗବାନ। ତେଣୁ ଏ ଯେଉଁ ଭାଗବତ ପ୍ରମାଣ ଏଥିରେ କୌଣସି ଗୁଣର ପ୍ରଭାବ ନାହିଁ, ଏ ସୁନ୍ଦର ସତ୍ୟ ସ୍ତରର କଥା। ତେଣୁ ମହାପ୍ରଭୁଙ୍କ ଜୀବନରେ ଏଇଟା ଆମେ ଶିକ୍ଷା କରିବା ଯେ ଶ୍ରୀମଦ୍ ଭାଗବତମ୍ ପ୍ରମାଣ ମମଳ, ଶ୍ରୀ ଚୈତନ୍ୟ ମହାପ୍ରଭୁର ମତମିଦ, ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ମତ, ତତ୍ରାଦରୋ ନ କରୋ। ତେଣୁ ଆମେ ଆଉ ଅନ୍ୟ କୌଣସି କଥାକୁ ଆମେ ଗ୍ରହଣ କରିବା ନାହିଁ, ଭଗବାନ ଯେଉଁ କଥା କହିଛନ୍ତି, ଭଗବାନ ଯେଉଁ ଶିକ୍ଷା ଦେଇଛନ୍ତି ଏଇଟାକୁ ଆମେ ଗ୍ରହଣ କରିବା, ଯେଉଁମାନେ ମହାପ୍ରଭୁଙ୍କ ଧାରରେ ଆସୁଛନ୍ତି। ଏହିଭଳି ଭାବରେ ସେ ହେଉଛନ୍ତି ଶ୍ରେଷ୍ଠ ଭଗବାନ, ଉଦ୍ଧବ ଜାଣିଲେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଛନ୍ତି। ତେଣୁ ଇତି ଆବେଦିତ ହାର୍ଦ୍ଦାୟ ମହ୍ୟଂସ ଭଗବାନ କର, ଇଏ ଗୋଟେ ଅଦ୍ଭୁତ କଥା ସେଠି ହେଇଛି, ଘଟଣା ହେଇଛି, ମହ୍ୟଂସ ଭଗବାନ କର ବୋଲି କହିଲେ, ମହ୍ୟଂସ ଭଗବାନ କର କହିଲେ ସେଠି ଯେତେବେଳେ କହୁଥିଲେ ଭଗବାନ ଅନ୍ତିମ ସମୟରେ ଜ୍ଞାନ ପ୍ରଦାନ କରୁଥିଲେ, ସେଠି ମୈତ୍ରୀ ମୁନି ମଧ୍ୟ ଥିଲେ ଏବଂ ଉଦ୍ଧବ ମଧ୍ୟ ଯାଇ ପହଞ୍ଚନ୍ତି, ଦୁଇ ଜଣ ଯାକ ଅଛନ୍ତି, କିନ୍ତୁ ଉଦ୍ଧବ କହୁନାହାନ୍ତି ଆମ ଦୁଇ ଜଣଙ୍କୁ କହିଲେ ବୋଲି, ଯୁବାଙ୍କୁ କହିନାହାନ୍ତି ବା ଅହମ୍ ବୋଲି କହିଲେ, ମହ୍ୟମ୍ ଶବ୍ଦ ବ୍ୟବହାର କରାଯାଇଛି, ଆମେ ଦୁଇ ଜଣ ଥିଲେ ନା, ଦୁଇ ଜଣଙ୍କୁ କହିଲେ ବି କହିଲେନି ଭଗବାନ, ସେ କହିଲେ ଯେ ମହ୍ୟମ୍ କେବଳ ମୋତେ ହିଁ କହିଲେ, ତାହେଲେ ମୈତ୍ରୀ ମୁନି କ'ଣ କଲେ, ମୈତ୍ରୀ ମୁନି କୁଆଡ଼େ ଗଲେ। ତେଣୁ ଇଏ ଗୋଟେ ରହସ୍ୟ, କାହିଁକି ନା ମୈତ୍ରୀ ମୁନି ଶୁଦ୍ଧ ଭକ୍ତ ନୁହନ୍ତି, କିନ୍ତୁ ଉଦ୍ଧବ ହେଉଛନ୍ତି ଜଣେ ଶୁଦ୍ଧ ଭକ୍ତ। ତେଣୁ ଶୁଦ୍ଧ ଭକ୍ତିରେ ଜଣେ ଏ ଭଗବାନଙ୍କ ତତ୍ତ୍ୱକୁ ବୁଝିପାରିବେ, ଅନ୍ୟ ଯେଉଁ ଜ୍ଞାନ ମିଶ୍ର ବା ଯୋଗ ମିଶ୍ର ବା କର୍ମ ମିଶ୍ର ଭକ୍ତିରେ ସେ ଭଗବାନଙ୍କୁ ପୂର୍ଣ୍ଣ ଭାବେ ବୁଝିପାରିବେ ନାହିଁ। ସେଇଥିପାଇଁ ଯଦିଓ ଭଗବାନ ସବୁ ଜ୍ଞାନ ଦେଲେ ଏବଂ ସେ ତାକୁ କେଉଁଠି ଏକାନ୍ତ ଭାବରେ ଜ୍ଞାନ ପ୍ରଦାନ କରିନାହାନ୍ତି, ସେଠି ମୈତ୍ରୀ ମୁନି ମଧ୍ୟ ରହିଛନ୍ତି, କିନ୍ତୁ ମୈତ୍ରୀ ମୁନି ତାର ଅର୍ଥକୁ ବୁଝିପାରିନାହାନ୍ତି। ସେ ଯେଉଁ ଅର୍ଥ ଯାହା ବୁଝିଲେ ଉଦ୍ଧବ, ସେ ଅର୍ଥକୁ ମୈତ୍ରୀ ମୁନି ମଧ୍ୟ ବୁଝିପାରିନାହାନ୍ତି। ଭଗବାନ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କୁହାଯାଇଛି, ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରରେ ମଧ୍ୟ ଅନେକ ଅର୍ଥ ରହିଛି ଭାଗବତମର ବିଷୟରେ କୁହାଯାଇଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏମିତି ଆମେ ଗୋଟେ ଉଦାହରଣ ଦେବା, ଯେମିତି ମନେକର ଉଦାହରଣ ସ୍ୱରୂପ ଯେତେବେଳେ ଭଗବାନଙ୍କର ନାମକରଣ ହେଉଥିଲା, ଭଗବାନଙ୍କର ଯେତେବେଳେ ନାମକରଣ ହେଉଥିଲା କିଏ ଦେଇଥିଲେ ନାମ କରିଥିଲେ, ଗର୍ଗମୁନି ନନ୍ଦ ମହାରାଜଙ୍କର ଗୃହକୁ ଆସି नंदमणि नंद गर्दमणि बहुत गोपन भगवान का नामकरण होता दशम स्कंद अष्टम अध्याय यह सब वर्णना कर बहुत गोपन कहीं गर्दमणि नंद महाराज कूल पुरोहित नुहतर कूल पुरोहित होती सांडिले मुनि गर्दमणि होती वसुदेव कूल पुरोहित तेणु जदि सी ए नंद महाराज पुत्र नामकरण करती ये जी समस्त जाणी जाती कंस भी जाणी तेणु कंस खोजुच प्रकृति में वसुदेव पुत्र किए अष्टम संता बध करने सब चेष्टा कर प्रथम पठेला छः दिन होते भगवान से समय पुतना को पठे थे सी जिते कहीं जो वसुदेव तक पुत्र को नंद महाराज के ब्रजर छाड़ी नंद महाराज कन्या को नहीं जाइए एवं सका जो राति पाइला कंस जो जान ला वसुदेव अष्टम गर्भ सतान जात होती तेणु से धाई नहीं आसला इतने भय पड़ा रातन कहते पूर्व दिन रात बर्षा होता जन्माष्टमी रात बर्षा हुए तेणु से मेन रास्ता न जाकर सर्टकट रास्त जाए चाहूँगा मैंने बंदी सा सर्टकट रास्त तेणु बर्षा बर्षी होती गोड़ बसिक केत पड़ जाइए कंस जाए बंदीशाला पहुँची जो जान ला ये हूँ कन्या ये पुत्र सतान नुह तथा तो मारे बसला देवकी बहुत अनुरोध कले कहे भाई ये जो कन्या सतान मोर हो ये तुम पुत्र को मुझे करदेवी हत्या करना ये छटी पुत्र को हत्या कल ये सप्तपुत्र तो जना पड़ा पड़ेगा गर्भपात होगा ये अष्टम कन्या ये पुत्र नुह ये कन्या तेनाली कहीं तुमको हत्या कर तुम छाड़ दि तुम जब पुत्र हाँ मुझे कन्या को तुम बहुत देवी कितु कंस को छाड़ तेनाली कंस हत्या कराया बसला से कन्या जनक हाथ पड़े हाथ अवसरी गले बोरी गले अष्टभुजा रूप धारण कर दुर्गा धारण कर सी कहले कंस तु जो ये सब अत्याचार कर बंद कर तोर जो शत्रु से अन्य स्थान जन्मग्रहण करता कहीदे चलिए दुर्गा देवी हूँ कंसर आराध्य देवी तेणु कंस जो देवकी एवं वसुदेव को बंदी कर रखा पागे क्षमा प्रार्थना कर बंदीशा मंदिर मुक्त कला कि एक पर जो राज बसला से समय जो विभिन्न मंत्री मान सहित आलोचना कला कंस मंत्री मान कहे किसी चिंता नहीं तुम शत्रु अन्य स्थान जन्मग्रहण करें व्यवस्था करते शिशु जन्म होती मस भर समुद्र मारिद सब शत्रु मारे तेणु से पुतना आगे आसला कह दायित्व भी नी पुतना आसी सब छोट पा सब हत्या कर किंतु भगवान व्यवस्था जो से वृंदावन आसी भगवान पाखे पहुँच जाइए सी एवं भगवान को हत्या कर सभी भाव में कंस विभिन्न राक्षस मान पठाऊ विभिन्न स्थान पाने हत्या करने विशेष भाव कृष्ण को हत्या करने कि तथा जानी प्रकृत में वसुदेव पुत्र किए तेणुक गर्गाचार्य कहले जे आम गोपन भाव में भगवान भगवान तो कहना गोपन भाव पुत्र नामकरण करवा कंस जानवना तेणु गोटे जो गोष्ठ रही गावी मैंने जो रहा 9 लक्ष गावी रही नंद महाराज तेणु दिन बेला सब से पड़े जाती गोचारण चली जाती से गोटे गोशाला भगवान नामकरण होता से नामकरण बेले गर्गाचार्य गोटे कथा कही जे सी कहते जे जे ये हूँ प्रागयम तक तो विभिन्न प्रकार नाम करागला आसन बन्नाश गुणतनु दुगंतनु शुक्ल रक्त सुधापीत इदानी कृष्णता कथा प्रथम बलराम नामकरण करागला कहीं से बड़ भाई तापर कृष्ण नामकरण जो कर समय गर्गमणि कहते ये जो पुत्र तुम रही ये सबु युगे आसती सबु युगे आसी
से विभिन्न प्रकार वर्ण धारण करती आसन बनास गुण तनु योग तनु विभिन्न युग अनुसार से तनु बा शरीर धारण करती से भाव वर्ण से धारण करती केत सत्य युग से शुक्ल वर्ण से आसती त्रेता युग से रक्त वर्ण से आसती एवं कड़ी युग से कौन पीत वर्ण से आसती एवं इदम इदानी कृष्णदांगता वर्तमान से कृष्ण वर्ण से आसती वर्ण हूँ कृष्ण वर्ण का कला वर्ण से आसती तेनालीर कह प्रागय वसुदेव से क्वचि जातस्तवात्मज वासुदेव इति श्रीमान अभिज्ञ संप्रचक्षते यार अर्थ प्रकृत बुझीपाल नंद महाराज से कहले प्राग अयम वसुदेव से पूर्वे ये वसुदेव पुत्र थे तेणु जो मैंने विज्ञ व्यक्ति से वासुदेव बोली कहले कि पूर्वे अर्थ नंद महाराज भाविले प्रकृत आउ कौ जन्म ये जन्म ये तो मोर पुत्र एक भाविले तेणु यही भाव में शास्त्र भागवत बहुत कथा रही जो थे दुई प्रकार कथा रही प्रकार कथा रही बुझे समस्त जन कह जो कथा कौशी अन्य जन बुझला आगे कथा बुझे ये भाव में सरस्वती देवी शक्ति सब रही भागवत से नारायणी नमस्कृत नरम चैव नरोत्तम देवी सरस्वती सरस्वती देवी शक्ति रही भागवत में तेणु से भाव में भगवान जो ज्ञान दौंस उद्धव ही बुझे कि मैत्र बुझीपाल ना मैत्र बुझीपाल ना मैत्र जहाँ बुझे से विद्रु कहते उद्धव जहाँ बुझे से कहना ये गोपनीय तत्व क्या कहा जाए ना ये बहुत गभर तत्व प्रभुपाल महाराज कहते हैं विश्वनाथ चक्रवर्ती ठाकुर भाषण मतलब कहते एमती कि सुखदेव गोस्वामी ये गभर तत्व सब आत्मान कौन परमा स्थिति भगवान परम स्थिति भगवान भक्त मान जो प्रेम आदान प्रदान ये सब विषय में कहीं कहीना सुखदेव गोस्वामी मतलब भागवत कहीना कारण जो भगवान राधाराणी और गोपी मान सहित जो प्रेम आदान प्रदान होता से प्रश्न करदे सुखदेव गोस्वामी प्रभु कहीं भगवान एभली कार्य कले निंदन कार्य कहीं कले ये अधर्म कार्य कहीं कले ये भाग प्रश्न करदे तेणु सुखदेव गोस्वामी आज जो गभर तत्व सब रही से तत्व सब वर्णना कले ना तेणु ये गभर तत्व सब महाप्रभु प्रकाश कर गभर तत्व से प्रभुपाल महाराज कहते ये भागवत होती ग्राजुएसन स्टडी भगवदगीतार ज्ञान ये हूँ हाईस्कल स्टडी हाईस्कल स्टडी कहीं महाभारत जो कहगला कौ मानी कहगला ना जो मैंने उन्नत नुहति स्त्री शूद्र द्विजबंधुना त्रयी न श्रुति बहुतरा जो मैंने स्त्री लोक मैंने जो मैंने नीच स्तर रही जो मैंने उन्नत कूल में जन्म हेले से गुण ना से माने ये श्रुतिशास्त्र को अध्ययन करने योग्य नुहति तेणु इति भारत माख्यान कृपया मुणिना कृतम तेणु व्यासदेव ताकि महाभारत रचना कले तेणु ये महाभारत लक्ष्य श्लोक भितर भगवदगीतार सात श्लोक रही अठर टी पर्व भितर भीष्म पर्वर पचिश रु बयालीस अठर टी अध्याय भगवदगीता कहे तेणु ये हूँ प्रिलिमिनरी स्टडी हाईस्कल स्टडी प्रभुपाल महाराज कहते तेणु भगवदगीता जो शेष होती भागवत से आरंभ होती भगवदगीता अंतिम भगवान कहले सर्वधर्म परित्यज्य मामेकं शरण व्रज एवं भागवत आरंभ में व्यासदेव से रचना कले धर्म प्रजित कैतवत्र सब कैतव धर्म को बाद दि जाए तेणु ये हूँ ग्राजुएसन स्टडी प्रभुपाल महाराज कहते तेणु आठ जो उन्नत स्टडी होती उन्नत ज्ञान होती चैतन्य चरिता पोस्ट ग्राजुएसन स्टडी भी कहते हैं एवं गोस्वामी मैंने जो षड गोस्वामी मैंने विभिन्न प्रकार ग्रंथ रचना करेसी जो डॉक्टरेट ତେଣୁ ଏଇଭଳିଆ ଉନ୍ନତ ଉନ୍ନତର ଜ୍ଞାନ ସବୁ ରହିଛି। ତେଣୁ ଯାହା ହଉ ଭଗବାନ ଯେଉଁ ଜ୍ଞାନ ସବୁ ପ୍ରଦାନ କରିଥିଲେ ଉଦ୍ଧବଙ୍କୁ, ସେ ଉଦ୍ଧବ ସେଇଟାକୁ ପ୍ରଦାନ କରିନାହାନ୍ତି। ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ଯଦିଓ ସେ ଉନ୍ନତର ଜ୍ଞାନ ଜାଣିଛନ୍ତି, ସେ ଜ୍ଞାନକୁ ବିଶେଷ ଭାବରେ ବର୍ଣ୍ଣନା କରିନାହାନ୍ତି। କାହିଁକି ନା ପରୀକ୍ଷିତ ମହାରାଜ ତାକୁ ପ୍ରଶ୍ନ ପଚାରିଲେ, କାହିଁକି ଭଗବାନ ଏଭଳି କାର୍ଯ୍ୟ କଲେ, ଏ ଅଧର୍ମ କାର୍ଯ୍ୟ କାହିଁକି କଲେ, ପର ସ୍ତ୍ରୀମାନଙ୍କ ସହିତ କାହିଁକି ନୃତ୍ୟ କଲେ, ଏହିସବୁ ବିଭିନ୍ନ ପ୍ରକାର ପ୍ରଶ୍ନ କରି ତେଣୁ ସେ ଯେଉଁ ଗଭୀର ସବୁ ଭଗବାନଙ୍କର ତାଙ୍କ ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ ଏସବୁ ବିଷୟରେ ଭାଗବତରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇ ନାହିଁ। ସେଟା ହଉ ଏଇଭଳି ଭାବରେ ଉଦ୍ଧବ କହୁଛନ୍ତି, ଆଦିଦେଶ ଅରବିନ୍ଦାକ୍ଷ, ମୁଁ ଯେତେବେଳେ ଏଇଭଳି ଭାବରେ ପ୍ରାର୍ଥନା କଲି, ଇତି ଆରବିନ୍ଦ ଆଧାର, ଭଗବାନ ଏତେ ସୁନ୍ଦର ଥିଲେ, ଅରବିନ୍ଦାକ୍ଷ ସୁନ୍ଦର ନୟନ ତାଙ୍କର ରହିଛି, ଅରବିନ୍ଦ ପଦ୍ମଭଳି ନୟନ, ପଦ୍ମନାୟନ ସିଏ ବହୁତ ସୁନ୍ଦର ତାଙ୍କର ରୂପ, ସେଇ ସୁନ୍ଦର ଭଗବାନ ସ୍ମରଣ କରୁଛନ୍ତି, ସେ ଭଗବାନ ରୂପକୁ ସ୍ମରଣ କରି କହୁଛନ୍ତି, ସେଇ ଅତି ସୁନ୍ଦର ରୂପ ଭଗବାନଙ୍କର, ସେ ଆଦିଦେଶ ଅରବିନ୍ଦାକ୍ଷ, ସେ ଅରବିନ୍ଦାକ୍ଷ, ସେ କମଳ ନୟନ ପ୍ରଭୁ ଭଗବାନ, ପରମ ପ୍ରଭୁ ପରମ ପୁରୁଷ ଭଗବାନ ମୋତେ ଉପଦେଶ ଦେଇଥିଲେ, ଆଦିଦେଶ ଅରବିନ୍ଦାକ୍ଷ। ଏବଂ ଆତ୍ମନ ପରମାନ ସ୍ଥିତି, ଭଗବାନଙ୍କର ଯେଉଁ ଶ୍ରେଷ୍ଠ ସ୍ଥିତି ରହିଛି, ପରମ ସ୍ଥିତି ରହିଛି, ଏବଂ ସେ ସେଇ ସ୍ଥିତିରେ ତାଙ୍କର ଭକ୍ତମାନଙ୍କ ସବୁ ସହିତ ଯେଉଁ ପ୍ରେମର ଆଦାନ ପ୍ରଦାନ କରନ୍ତି, ସେସବୁ ବିଷୟରେ ମୋତେ କହିଥିଲେ, ବର୍ଣ୍ଣନା କରିଥିଲେ। ତେଣୁ ଏ କଥା ଶୁଣିବେ ଯେତେବେଳେ ବିଦୁର, ସେ ପ୍ରଭୁ ଇଏ ହେଉଛନ୍ତି, ଉଦ୍ଧବ ହେଉଛନ୍ତି ବୟସରେ କମ୍, ବିଦୁର ହେଉଛନ୍ତି ତାଙ୍କର ପିତାଙ୍କର ବୟସ ତୁଳନୀୟ, ପିତାମାନେ ଉଦ୍ଧବଙ୍କର ପିତାଙ୍କ ସମାନ ଇଏ ହେଉଛନ୍ତି ବିଦୁର, ବୟସରେ ତାଙ୍କ ପିତାଙ୍କ ଭଳି। ତେଣୁ କିନ୍ତୁ ଇଏ ଉଦ୍ଧବ ଯେତେବେଳେ ସବୁ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ତେଣୁ ବିଦୁର କହିବେ, ଉଦ୍ଧବ ତୁମେ ଟିକିଏ ମୋତେ ସେ ଜ୍ଞାନ ଦିଅ, ନା ପ୍ରଭୁ ଆପଣଙ୍କୁ ଏ ଜ୍ଞାନ ପ୍ରଦାନ କରିବେ, ଭଗବାନ ନିର୍ଦ୍ଦେଶ ଦେଇଛନ୍ତି, ମୈତ୍ରମୁନି ଆପଣଙ୍କୁ ସେ ଜ୍ଞାନ ଦେବେ, ତେଣୁ ମୋତେ ଭଗବାନ ନିର୍ଦ୍ଦେଶ ଦେଇଛନ୍ତି, ତୁମେ ଯାଅ ବଦ୍ରିକା ଆଶ୍ରମ ବଦ୍ରିନାଥ ଧାମ, ତେଣୁ ଆପଣ ଯାଆନ୍ତୁ ମୈତ୍ରମୁନି ପାଖକୁ ଯାଆନ୍ତୁ, ସେ ଆପଣଙ୍କୁ ସେ ଜ୍ଞାନ ପ୍ରଦାନ କରିବେ। ତେଣୁ ମହ୍ୟମ ଶବ୍ଦର ଅର୍ଥ ବିଦୁର ଯେ ବୁଝିପାରିଲେ ଯେ ତାକୁ କହିଛନ୍ତି ମୈତ୍ରୀଙ୍କୁ କହିନାହାନ୍ତି, ତା ନୁହଁ, ସେ କଥା ବୁଝିପାରିଲେ ନାହିଁ, ଏଇଟା ହେଉଛି ଗୋପନୀୟ କଥା, ଏଇଟା ଆଚାର୍ଯ୍ୟ ଟୀକାରେ କହିଛନ୍ତି, ପ୍ରଭୁପାଦ ମହାରାଜ ମଧ୍ୟ ଟୀକାରେ କଥା କହିଛନ୍ତି। ସେ ଯାହା ହଉ ଏଇଭଳି ଭାବରେ ଭଗବାନଙ୍କୁ ଜ୍ଞାନ ପ୍ରାପ୍ତ ହେଇ ବିଦୁର ଉଦ୍ଧବ ବଦ୍ରିନାଥକୁ ଯାଉଛନ୍ତି, ଏବଂ ବାଟରେ ବୃନ୍ଦାବନରେ ବିଦୁରଙ୍କୁ ସେ ଦେଖା ହେଇଛି, ଏବଂ ବିଦୁର ଉଦ୍ଧବ ସମ୍ବାଦ ଚାଲିଛି, ଏ ସମ୍ବାଦ ଚାଲିବ, ତେଣୁ ଆମର କଥା ବିଶ୍ରାମ ଦେବା, ତା ପୂର୍ବରୁ ଆମେ ପଚାରିବା ଯଦି କାହାର କିଛି ପ୍ରଶ୍ନ ଅଛି ସେ ପ୍ରଶ୍ନ ପଚାରିବା।
ତାହେଲେ ଆମେ ଭଗବାନ